ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଅପରେସନ ସିନ୍ଦୁର ପରିବର୍ତ୍ତିତ ଭାରତର ଏକ ପ୍ରତିଛବି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ ଅବସରରେ ଓଡ଼ିଶାର ଭାରୋତ୍ତୋଳନକାରୀ ହର୍ଷବର୍ଦ୍ଧନ ସାହୁଙ୍କୁ କଲେ ପ୍ରଶଂସା। ନୂଆଦିଲ୍ଲୀଠାରେ ଚାଲିଛି ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ। ବିକଶିତ କୃଷି ସଂକଳ୍ପ ଅଭିଯାନ ଶୀର୍ଷକ ଏକ ଜାତୀୟ କାର୍ଯ୍ୟକ୍ରମ ଆସନ୍ତା 29 ତାରିଖରେ ପୁରୀଠାରେ ହେବ ଶୁଭାରମ୍ଭ। ଏବଂ ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଅପରେସନ ସିନ୍ଦୁର କେବଳ ଏକ ସାମରିକ ଅଭିଯାନ ନଥିଲା, ଏହା ପରିବର୍ତ୍ତିତ ଭାରତର ଏକ ପ୍ରତିଛବି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ର 122ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଅପରେସନ ସିନ୍ଦୁର ସାରା ବିଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବାକୁ ନୂଆ ଉତ୍ସାହ ଓ ଆତ୍ମବିଶ୍ୱାସ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୁର ସମୟରେ ସଶସ୍ତ ବାହିନୀ ଦ୍ୱାରା ପ୍ରଦର୍ଶିତ ବୀରତ୍ୱର ପ୍ରଶଂସା କରିଛନ୍ତି। ସମଗ୍ର ଦେଶ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଏକଜୁଟ ଏବଂ ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି।
ଅପରେସନ ସିନ୍ଦୁର କେ ଦୌରାନ ହମାରୀ ସେନାଓ ନେ ଯୋ ପରାକ୍ରମ ଦିଖାୟା ହେ ଉସନେ ହର ହିନ୍ଦୁସ୍ତାନୀ କା ସିର ଉଚ୍ଚା କର ଦିଆ। ଜିସ ସଟିକତା କେ ସାଥ ହମାରୀ ସେନାଓ ନେ ସୀମା ପାର କେ ଆତଙ୍କବାଦୀ ଠିକାନୋଁ କୁ ଧ୍ୱସ୍ତ କିୟା ବୋ ଅଦ୍ଭୁତ ହେ। ଅପରେସନ ସିନ୍ଦୁର ନେ ଦୁନିଆ ଭର ମେ ଆତଙ୍କ କେ ଖିଲାଫ ଲଢାଇ କୁ ନୟା ବିଶ୍ୱାସ ଔର ଉତ୍ସାହ ଦିଆ।
ଅପରେସନ ସିନ୍ଦୁରର ସଫଳତା ପରେ ଦେଶର ଅନେକ ଛୋଟବଡ଼ ସହର ଓ ଗାଁରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଦେଶରେ ସଶସ୍ତ ବାହିନୀକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହଜାର ହଜାର ଲୋକ ତ୍ରିରଙ୍ଗା ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ।
ଦେଶ କେ କଇ ସହରୋ ମେ ତିରଙ୍ଗା ଯାତ୍ରା ନିକାଲି ଗଈ, ହଜାରୋ ଲୋକ ହାଥୋ ମେ ତିରଙ୍ଗା ଲେକର ଦେଶ କି ସେନା ଉସକେ ପ୍ରତି ବନ୍ଦନ ଅଭିନନ୍ଦନ କରନେ ନିକଲ ପଡେ। କିତନେ ହି ସହରୋ ମେ ସିଭିଲ ଡିଫେନ୍ସ ଭଲେଣ୍ଟିୟର ବନ୍ନେ କେ ଲିଏ ବଡ଼ି ସଂଖ୍ୟା ମେ ୟୁବା ଏକଜୁଟ ହୋ ଗଏ। ଅପରେସନ ସିନ୍ଦୁର ନେ ଦେଶ କେ ଲୋଗୋଁ କୋ ଇତନା ପ୍ରଭାବିତ କିୟା ହେ କି କଇ ପରିବାରୋ ନେ ଇସେ ଅପନେ ଜୀବନ କା ହିସ୍ସା ବନା ଲିଆ।
ଭାରତୀୟ ସେନା ଅଦମ୍ୟ ସାହସର ସହିତ ସ୍ୱଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲେ, ଯାହା ଆତ୍ମନିର୍ଭର ଭାରତର ସଂକଳ୍ପକୁ ପ୍ରତିପାଦନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତରେ ପ୍ରସ୍ତୁତ ଖେଳନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିତାମାତାଙ୍କୁ ପିଲାଙ୍କ ପାଇଁ ସ୍ୱଦେଶ ପ୍ରସ୍ତୁତ ଖେଳନା କ୍ରୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଜନଭାଗିଦାରିତା ଭାରତର ପ୍ରମୁଖ ଶକ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାରତରେ ପ୍ରସ୍ତୁତ ଉତ୍ପାଦ କିଣିବା ପାଇଁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଅର୍ଥନୀତିକୁ ସୁଦୃଢ଼ କରିବା ସହ ଦେଶ ଗଠନରେ ଭାଗିଦାରିତାକୁ ପ୍ରୋତ୍ସାହନ ପ୍ରଦାନ କରିବ। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ନକ୍ସଲ ପ୍ରଭାବିତ ଦାନ୍ତେୱାଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କର ସଫଳତା ଉପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଗୁଜରାଟର ଗିର୍ଠାରେ ସିଂହଙ୍କ ସଂଖ୍ୟା ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗତ 5 ବର୍ଷ ମଧ୍ୟରେ ଏହା 674ରୁ 891ରେ ପହଞ୍ଚିଛି ବୋଲି କହିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ। ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ସମସ୍ତଙ୍କୁ ଏହି ଦିବସ ମନେ ପକାଇ ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
21 ଜୁନ୍ 2015 ମେ ଯୋଗ ଦିବସ କି ଶୁରୁଆତ କେ ବାଦ ସେ ହି ଇସକା ଆକର୍ଷଣ ଲଗାତାର ବଢ଼ ରହା ହେ। ଇସ ବାର ଭି ଯୋଗ ଦିବସ କୁ ଲେକର ଦୁନିଆ ଭର ମେ ଲୋକୋଁ କା ଜୋଶ ଔର ଉତ୍ସାହ ନଜର ଆ ରହା ହେ। ଏସି ବହୁତ ହି ତସ୍ୱୀରେ ହେ ଯାହା ଏକ ସାଥ 4 ଜନରେସନ ମିଲକର ଯୋଗ କର ରହି ହେ। ବହୁତ ସେ ଲୋଗୋଁ ନେ ଅପନେ ସହର କି ଆଇକନିକ ପ୍ଲେସିସ କୋ ଯୋଗ କେ ଲିଏ ଚୁନା।
ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ, ମହାରାଷ୍ଟ୍ରର ଅସ୍ମିତା ଧୋନ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ପ୍ରଦର୍ଶନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀଠାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେଉଛି। ସୁଶାସନ ପ୍ରସଙ୍ଗ ଉପରେ ଆଧାରିତ ଏହି ଦିନିକିଆ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସମସ୍ତ 20 ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 18 ଜଣ ଉପମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିକଶିତ କୃଷି ସଂକଳ୍ପ ଅଭିଯାନ ଶୀର୍ଷକ ଏକ ଜାତୀୟ କାର୍ଯ୍ୟକ୍ରମ ଆସନ୍ତା 29 ତାରିଖରେ ପୁରୀଠାରେ ଶୁଭାରମ୍ଭ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଦେଶର 700 ଜିଲ୍ଲାରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୃଷି ବିଶେଷଜ୍ଞ ଓ ବୈଜ୍ଞାନିକଙ୍କୁ ନେଇ ଗଠିତ ଦଳ ବିଭିନ୍ନ ଗ୍ରାମକୁ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି କୃଷି ବୈଜ୍ଞାନିକଙ୍କ ଏକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ଏହି ଅଭିଯାନରେ କୃଷି ବିଜ୍ଞାନ କେନ୍ଦ୍ର, ଭାରତୀୟ କୃଷି ଗବେଷଣା ପରିଷଦ, ରାଜ୍ୟସ୍ତରୀୟ କୃଷି ବିଭାଗ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗଗୁଡ଼ିକର ଅଧିକାରୀ ଏଥିରେ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ସମ୍ବଲପୁର ଚିଡ଼ିଆଖାନା ରାଜ୍ୟର ଦ୍ୱିତୀୟ ନନ୍ଦନକାନନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଆଜି ସମ୍ବଲପୁର ଚିଡ଼ିଆଖାନାର ଜୀବ ଓ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିବା ସହ ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଚିଡ଼ିଆଖାନାକୁ ନନ୍ଦନକାନନ ଢଙ୍ଗରେ ନୂତନ ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏହାର ପରିଧିକୁ ବଡ଼ କରିବା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ। ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ସହ କର୍ମଚାରୀମାନଙ୍କୁ ସଠିକ୍ ତାଲିମ ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଆଗାମୀ 3 ସମ୍ବଲପୁରକୁ ସବୁଜ ସହରରେ ପରିଣତ କରିବା ପାଇଁ 1,00,000 ଉର୍ଦ୍ଧ୍ୱ ଚାରାରୋପଣ କରାଯିବ। ଏହାସହ ଆସନ୍ତା ମାସ 5 ବିଶ୍ୱ ପରିବେଶ ଦିବସରୁ ଜୁଲାଇ ଓ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାରାରୋପଣକୁ ଜନଆନ୍ଦୋଳନରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସମ୍ବଲପୁର ସହରର ଦୁର୍ଗାପାଲିଠାରେ ରେଲୱେ ଓଭରବ୍ରିଜ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। 60,43,00,000 ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ୍ ଦ୍ୱାରା ଲୋକଙ୍କ ଯାତାୟତ ସୁଗମ ହେବ। ଆଗାମୀ ଦିନରେ ସମ୍ବଲପୁରକୁ ଶ୍ରୀମନ୍ତ ସହରରେ ବିକଶିତ କରାଯିବା ସହ ଏକ ବୃହତ୍ ମହାନଗର ନିଗମରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରକୁ ଆସନ୍ତା ମାସ 12 ଏକ ବର୍ଷ ପୂରଣ ହେଉଛି। ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ଉନ୍କୋଚନ କରାଯିବ। ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଗତକାଲି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ଦେଇଛନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ 3,20,000 ଲୋକଙ୍କ ମତାମତ ଗ୍ରହଣ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀମାନେ ଏଣିକି 10:30-5:30 ଯାଏ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। 7.5 ଅଫିସରେ ଉପସ୍ଥିତ ରହିବା ସହ କର୍ମଚାରୀମାନଙ୍କ ପାଇଁ ବାୟୋମେଟ୍ରିକ୍କୁ ବାଧ୍ୟତାମୂଳକ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ଯେଉଁ କର୍ମଚାରୀମାନଙ୍କର ବାୟୋମେଟ୍ରିକ୍ ଉପସ୍ଥାନ ନଥିବ ସେଦିନ ସେ ଅନୁପସ୍ଥିତ ରହିଲେ ବୋଲି ଧରାଯିବ। ପୁରୀ ଶ୍ରୀମନ୍ଦିର ସଂରକ୍ଷଣ ତଥା ମରାମତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇର ମହାନିର୍ଦ୍ଦେଶକ ଡକ୍ଟର ୟଦୁବୀର ସିଂ ରାଓ୍ୱତଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସ୍ଥାପତ୍ୟ, ମୂଳ ନିର୍ମାଣ ଏବଂ ସାଂସ୍କୃତିକ ଦିଗ ପ୍ରତି ଦୃଷ୍ଟି ରଖି ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆସନ୍ତା ମଙ୍ଗଳବାର ଅମାବାସ୍ୟା ତିଥିରେ ଦ୍ୱିତୀୟ ଜଳକ୍ରୀଡ଼ା ନୀତି ପାଳନ କରାଯିବ। ଶ୍ରୀଜୀଉମାନଙ୍କର ଆଲୋଟ ଲାଗି ଓ ଚନ୍ଦନ ଲାଗି ନୀତି ଶେଷ ହେବା ପରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିବେ। ସେଠାରେ ଭିତର ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ। ଏଥିସହିତ ଶ୍ରୀ ଅମାବାସ୍ୟା ନାରାୟଣ ଠାକୁରଙ୍କୁ ଆଜ୍ଞାମାଳ ପ୍ରାପ୍ତ ହୋଇ ସାଗର ବିଜେ ନୀତି ଅନୁଷ୍ଠିତ ହେବ। ଅପରେସନ ସିନ୍ଦୁର ପରିବର୍ତ୍ତିତ ଭାରତର ଏକ ପ୍ରତିଛବି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ ଅବସରରେ ଓଡ଼ିଶାର ଭାରୋତ୍ତୋଳନକାରୀ ହର୍ଷବର୍ଦ୍ଧନ ସାହୁଙ୍କୁ କଲେ ପ୍ରଶଂସା। ନୂଆଦିଲ୍ଲୀଠାରେ ଚାଲିଛି ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ। ବିକଶିତ କୃଷି ସଂକଳ୍ପ ଅଭିଯାନ ଶୀର୍ଷକ ଏକ ଜାତୀୟ କାର୍ଯ୍ୟକ୍ରମ ଆସନ୍ତା 29 ତାରିଖରେ ପୁରୀଠାରେ ହେବ ଶୁଭାରମ୍ଭ ଏବଂ ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।